ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜଗତଜନନୀ ମା ଦୁର୍ଗାଙ୍କର ପୂଜାର ଲାଗି ରାଜ୍ୟର ଗାଁ ସହର ସବୁନ ଗହକି ଲାଗିଛି। ଶକ୍ତିପୀଠ ମାନକେ ଆଜି ଦଶମୀ ପୂଜା ହେଉଥିବା ବେଳେ ପୂଜାମଣ୍ଡପ ମାନଙ୍କୁ ଦେବୀଙ୍କ ନଅମୀ ପୂଜା କରାଯାଉଛି। ମନ୍ଦିର ଆର୍ ପୂଜାମଣ୍ଡପ ମାନ ସୁନ୍ଦର ସାଜସଜା ଆର୍ ଆଲୋକମାଳାଥି ଝଲସୁଛି। ସମ୍ଭଲପୁର ସୁନ୍ଦରଗଡ଼ ବଲାଙ୍ଗୀର ଝାରସୁଗୁଡ଼ା ବରଗଡ଼ ନୂଆପଡ଼ା କଳାହାଣ୍ଡି ସୁବର୍ଣ୍ଣପୁର ବୌଦ୍ଧ ଆର୍ ଦେବଗଡ଼ ଜିଲ୍ଲାନ ଥିବା ଶକ୍ତିପୀଠ ଆର୍ ପୂଜାମଣ୍ଡପ ନ ଷୋଡ଼ଶ ଉପଚାରଥି ମା'ଙ୍କୁ ପୂଜା କରାଯାଉଛି। ଆଜି ଦଶହରା ଲାଗି ସମ୍ଲେଇଗୁଡ଼ିନ ମା'ଙ୍କର ସ୍ୱତନ୍ତ୍ର ନୀତିକାନ୍ତିଥି ପୂଜା ଚାଲିଛି। ସୁରେଶ୍ୱରୀ ପାଟଣେଶ୍ୱରୀ ମାଣିକେଶ୍ୱରୀ ଭୈରବୀ ରାମଚଣ୍ଡୀ ମାହେଶ୍ୱରୀଙ୍କ ସହିତ ଦେବୀପୀଠମାନଙ୍କେ ରୀତିନୀତି ଅନୁସାରେ ପୂଜା ଚାଲିଛି। ଇନ ଜଣାଇ ଦିଆଯାଇପାରେ ଯେ ଦଶହରା ମାସର ଉଜ୍ଜଲ ପ୍ରଖର ପ୍ରତିପଦା ତିଥିନୁ ଜଗଜନନୀ ମା' ଦୁର୍ଗାଙ୍କର ନବରାତ୍ର ପୂଜା ମୂଲ ହୋଇଛି। ଆଜି ମା' ବିମଳାଙ୍କର ବିଶ୍ରାମ ପୂଜା, ଆଇବା କାଲି ଶ୍ରୀମନ୍ଦିର ଦଶହରା ପୂଜା ହେବା। ଏହି ଅବସରରେ ରତ୍ନ ସିଂହାସନଟି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା। ଶ୍ରୀ ମଦନ ମୋହନ ଶ୍ରୀରାମ ଶ୍ରୀକୃଷ୍ଣ ବୀରବେଶ ଧାରଣ କରିକରି ଶ୍ରୀଜଗନ୍ନାଥ ବଲ୍ଲଭ ମଠର ମହାଖଳାକେ ବିଜେ କରିବେ। ଇତାର ସହିତ ରଥନ ଦୁର୍ଗା ମାଧବ ବିଜେ ହେବେ। ଦଶହରା ନୀତି ସର୍ବାରୁତ୍ରୁ ମହାପୁରୁଷ ଶ୍ରୀମନ୍ଦିର ଫିରବେ। ଭକ୍ତମାନେ ଶ୍ରୀବିଗ୍ରହଙ୍କ ସୁନାବେଶ ସହିତ ଦଶହରା ନୀତି ଦେଖିବାର ସୌଭାଗ୍ୟ ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରବାର କାର୍ଯ୍ୟକ୍ରମ ରହିଛି। ସେ ଆଜି ପହିଲା ରାଇସୁଆନ ପହଞ୍ଚିଲା ଉତ୍ତରୁ ବାମ୍ଫାର ସାଇ ମନ୍ଦିର ଆଉ ନ୍ୟୁ କଲୋନୀ ଦୁର୍ଗାପୂଜା ମଣ୍ଡପ ଆର୍ କେତେଟା ଦୁର୍ଗାପୂଜା ମଣ୍ଡପ ନ ଦର୍ଶନ କରିବେ। ଆଇବା କାଲଭିଲ୍ ସେ ପୂଜା ମଣ୍ଡପମାନଙ୍କୁ ଯିବେ ବୋଲି ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ ଆର୍ କଲେଜନ ଆପ୍ରେଣ୍ଟିସିପ୍ ଏମ୍ଡ ଡିଗ୍ରୀ ପ୍ରୋଗ୍ରାମ ଏଇଡିପି ମୂଲ ହେବା। ପାଠପଢ଼ା ସହିତ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତିକ୍ଷମ କରବାର ଲକ୍ଷ୍ୟ ନେଇକରି ଏଇଡିପି କାର୍ଯ୍ୟକ୍ରମ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତରଫ ମାର୍ଗଦର୍ଶିକା ତିଆରି କରାଯାଇଛି। ଏ ବାବଦେ ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କୁ ଅବଗତ କରାଯିବା। ଜାନୁଆରୀ ଫେବୃୟାରୀ ଅଧିବେଶନରୁ ଏହି ପାଠ୍ୟକ୍ରମ ମୂଲ କରବାରକେ ଯୋଜନା କରାଯାଇଛି। ୟୁଜିସିର ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର ଆୟୋଗର ଗଲା ବୈଠକଟି ନିଷ୍ପତ୍ତି ନିଆଯାଇଥିବାର କହିଛନ୍ତି। ଜାପାନର ସଂଗଠନ ନିହୋନ୍ ହିଦାନ୍ କ୍ୟୋଙ୍କୁ ଶାନ୍ତି ଲାଗି ଏ ବଛରର ସମ୍ମାନଜନକ ନୋବେଲ ପୁରସ୍କାର ଦିଆଯିବା ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସ ତରଫ ଗଲାକାଲି ଘୋଷଣା କରାଯାଇଛି। ପରମାଣୁ ଅସ୍ତ୍ର ବିରୋଧ ଅଭିଯାନ ଚଲେଇଥିବାର ଲାଗି ଏ ସଂଗଠନକେ ନୋବେଲ ଶାନ୍ତି ପୁରସ୍କାର ଦେବାର ଲାଗି ବଛାଯାଇଛି। ଦୁଇ ନମ୍ଘର ବିଶ୍ୱଯୁଦ୍ଧନ ହିରୋସୀମା ଆର୍ ନାଗାସାକିନ ପରମାଣୁ ଆକ୍ରମଣରୁ ବର୍ତ୍ତି ଯାଇଥିବା ଲୋକେ ଏ ସଂଗଠନଟି ସାମିଲ ହୋଇଛନ୍। ଏମାନଙ୍କୁ ହିରୋ ହିବାକୁସା କୁହାଯାଇସି। ଏମାନେ ସାରା ଦୁନିଆନ ନିଜର ଯନ୍ତ୍ରଣା ଆର୍ କଷ୍ଟକର ସ୍କୃତିକେ ନିହୋନ୍ ହିଦାନ୍ କ୍ୟୋ ଜରିଏ ବର୍ଣ୍ଣନା କରିଆସୁଛନ୍। ଦେଶେ ବିନା ନଗଦୀ ଡିଜିଟାଲ ଲେନ୍ଦେନ କାରବାର ଜବର ବଢ଼ିଛି ବୋଲି ୱାର୍ଲ୍ଡଲାଇନ୍ ଇଣ୍ଡିଆ ଡିଜିଟାଲ ପେମେଣ୍ଟ ରିପୋର୍ଟରୁ ଜଣାପଡ଼ିଛି। ଏ ବଛରର ଜାନୁଆରୀରୁ ଜୁନ୍ ମାସ ଭିତରେ ବାହାରିଥିବା ରିପୋର୍ଟ ଅନୁସାରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଜରିଏ ଡିଜିଟାଲ ଲେନ୍ଦେନ ବଢ଼ିଛି। ଏଥି 7,800 କୋଟିରୁ ଅଧିକା କାରବାର ହୋଇଛି, ଯେନ୍ଟାକି ଆଗର ବଛରନୁ 52% ଅଧିକା ଆଏ। ପାଏନ୍ ସଂରକ୍ଷଣ ଲାଗି ଜନଭାଗିଦାରୀ ପଦକ୍ଷେପ କାର୍ଯ୍ୟକ୍ରମଥି ସବୁ ବିଶ୍ୱବିଦ୍ୟାଳୟ ଆର୍ କଲେଜକେ ସାମିଲ କରାଯିବା। ଉଚ୍ଚଶିକ୍ଷା ଅନୁଷ୍ଠାନ ପରିସରନ ବର୍ଷା ପାଏନ୍ ଠୁଲାବାର ଲାଗି ବ୍ୟବସ୍ଥା ଆଉ ଭୂଇଁତଲର ପାଏନ୍ ରିଚାର୍ଜ କରାଯିବା। ଏ ବାବଦେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫ ସବୁ କଲେଜର ଅଧ୍ୟକ୍ଷ ଆର୍ ବିଶ୍ୱବିଦ୍ୟାଳୟର କୁଲପତିମାନଙ୍କୁ ଚିଠି ଲେଖାଯାଇଛି। ଉଚ୍ଚଶିକ୍ଷା ଅନୁଷ୍ଠାନମାନେ ଏ ବାବଦେ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍ ତିଆରି କରିବେ। ଗଲା ସେପ୍ଟେମ୍ବର 6 ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୂଲ କରିଥିବାର କାର୍ଯ୍ୟକ୍ରମକେ ଆହୁରି ଫଏଲାଯିବା। ଯୁକ୍ତ 2 ଶ୍ରେଣୀ ଲାଗି 3 କ୍ଷେପର ନାଁ ଲେଖା ବାବଦେ ସାମ୍ସ ୱେବ୍ସାଇଟ୍ଟି ଆଇବା 22 ତାରିଖନୁ ଆବେଦନ କାମ ମୂଲ ହେବା। 27 ତାରିଖ ତକ ଶିକ୍ଷାର୍ଥୀମାନେ ଏଥିରେ ଆବେଦନ କରିପାରିବେ। ନଭେମ୍ବର 1 ତାରିଖ ଦିନ ମେଧା ତାଲିକା ବାହାରବା ଆର୍ ବଛା ହୋଇଥିବା ଛାତ୍ରଛାତ୍ରୀମାନେ 2 ତାରିଖନୁ 5 ତାରିଖ ଭିତରେ ନାଁ ଲେଖାଇ ପାରିବେ। ହେନ୍ତା 7 ନୁ 8 ତାରିଖ ଭିତରେ ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିପାରିବେ ବୋଲି ପରିଷଦ ତରଫ କୁହାଯାଇଛି। ଯୁବ ସମାଜ ଲାଗି ତମାଖୁମୁକ୍ତ ଅଭିଯାନ 2.0 ଚାଲିଛି। ଗଲା ମାସର 24 ତାରିଖନୁ ମୂଲ ହୋଇଥିବାର ଅଭିଯାନ ଆଇବା ମାସର 23 ତାରିଖ ତକ ଚାଲବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫ ତମାଖୁ ସେବନରୁ ହେଉଥିବା ଭିନ୍ ଭିନ୍ ରୋଗ ବାବଦେ ସଚେତନ କରାଯିବା ସହିତ ଯୋଗ ଆର୍ ଧ୍ୟାନ ଅଭ୍ୟାସ କରବାର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାର ବାବଦେ ଲୋକ ଅବଗତ କରାଯାଉଛି। ଓଡ଼ିଶାନୁ ଆଇବା 2 ଦିନେ ମୌସୁମୀ ଫିରବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ପୂଜା ସମୟଥି ପାକ ସୁଖା ଆଉ ମେଘ ନାଇଥିବାର ବେଳେ କିଛି ଜାଗା ନ ହାଲକା ବର୍ଷା ହୋଇଛି। ଭୁବନେଶ୍ୱର ଆର୍ କଟକ ନଭିଲ ବର୍ଷା ହୋଇଛି। ଆଇବା କାଲି କେତେଟା ଜାଗାନ ଟିକେ ରଞ୍ଚେ ବର୍ଷା ହେବା ବୋଲି ବିଭାଗ ତରଫ ସୂଚନା ମିଳିଛି। ରାଜ୍ୟନୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫିରବାର ଲାଗି ଏହାଦେ ପାଗ ଅନୁକୂଳ ରହିଥିବାର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। এছনির আঞ্চলিক খবর ইনো শেষ হল আর বেলন আঞ্চলিক খবর শুনিপারবে রাতে ৭:০২ জুহার।